ନମସ୍କାର, ମୁଁ ମିନାକ୍ଷୀ ଶତପଥୀ କହୁଛି 66 ନମ୍ବର ୱାର୍ଡରୁ। ଆମ ସାହିରେ ଡ୍ରେନ୍ର ଅସୁବିଧା, ଡ୍ରେନ୍ରେ ମଶା ମାଛି ବିଭିନ୍ନ ପ୍ରକାର ଅଳିଆ ଆବର୍ଜନା ପଡ଼ୁଥିବାରୁ ଆମ ସାହିରେ ଲୋକଙ୍କର ପରିବେଶ, ଆମର ଏଠାକାର ପରିବେଶ ଦୂଷିତ, ତେଣୁକରି ଡ୍ରେନ୍ରେ ସଫା, ଡ୍ରେନ୍ ସଫା କରାଯାଉ। ଆଉ ପାଣି ମଧ୍ୟ ଯେତିକି ସମୟ ଆସୁଛି ଆମେ ପାଣି ସେତିକି ସମୟରେ ଠିକ୍ ସେ ସଫିସିଏଣ୍ଟ ପାଇପାରୁନୁ, ପାଣିର ଟିକେ ବ୍ୟବସ୍ଥା କରାଯାଉ।